ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଏସୀୟ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନାର ନିଷ୍କର୍ଷ ମିଳିନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା. ସର୍ତ୍ତାବଳୀ ପୂରଣ କରିନଥିବା 345 ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦେବା ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ. ଭବିଷ୍ୟତ ମହାକାଶ ଗବେଷଣା କ୍ଷେତ୍ରରେ ଏକ୍ସିୟମ୍ ଫୋର୍ ମିଶନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିବ, କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ. ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ଗ୍ୱାଲିୟର ବେଙ୍ଗାଲୁରୁ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସାଂଘାଇ ସହଯୋଗ ସଂଗଠନ ଏସୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରୁଥିବା ସଦସ୍ୟ ଦେଶମାନେ ମିଳିତ ନିଷ୍ପତ୍ତି ଗ୍ରହଣ କରିପାରିନାହାନ୍ତି. କିଛି ସଦସ୍ୟ ଦେଶ କେତେକ ପ୍ରସଙ୍ଗରେ ମିଳିତ ସହମତିରେ ପହଞ୍ଚିପାରିନଥିବାରୁ କେତେକ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିନାହିଁ. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ. ଶ୍ରୀ ସିଂ କହିଛନ୍ତି ଆତଙ୍କବାଦ ପ୍ରସଙ୍ଗରେ ସମସ୍ତ ଦେଶ ମିଳିତ ନିଷ୍ପତ୍ତି ଗ୍ରହଣ କରିବା ଉଚିତ, ଯାହା କୌଣସି ଗୋଟିଏ ଦେଶ ପାଇଁ ଗ୍ରହଣୀୟ ହେବା କଥା ନୁହେଁ. ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ସଦସ୍ୟ ଦେଶଗୁଡ଼ିକୁ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି. ଅପରେସନ ସିନ୍ଧୁ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଇରାନରୁ 3426 ଜଣ ଏବଂ ଇସ୍ରାଏଲରୁ 818 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି. ସେ କହିଛନ୍ତି ଇରାନ ସରକାର ତାଙ୍କ ଆକାଶ ମାର୍ଗରେ ଉଡ଼ାଣ ଅନୁମତି ଦେଇଥିବାରୁ ଭାରତ ତାଙ୍କୁ ଧନ୍ୟବାଦ ଜଣାଉଛି. ଭାରତ କାନାଡ଼ା ସମ୍ପର୍କ ବିଷୟରେ ବୈଦେଶିକ ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲବେର୍ଟାର କାନାନାସ୍କିସ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି. ଏହି ବୈଠକରେ ଉଭୟ ପକ୍ଷ ପାରସ୍ପରିକ ସମ୍ପର୍କ ଦୃଢ଼ କରିବାକୁ ଉଭୟ ଦେଶର ଉଚ୍ଚାୟୁକ୍ତମାନଙ୍କୁ କାନାଡ଼ା ଏବଂ ଭାରତର ରାଜଧାନୀକୁ ଶୀଘ୍ର ଫେରିବାକୁ ସହମତି ପ୍ରକାଶ କରିଛନ୍ତି. ନିର୍ବାଚନ ଆୟୋଗ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ ନ କରିବା ପାଇଁ 345 ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି. 2019 ପରଠାରୁ ଲୋକସଭା, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ କିମ୍ବା ଉପନିର୍ବାଚନ ଲଢ଼ି ନଥିବା ଦଳଗୁଡ଼ିକୁ ତାଲିକାରୁ ବାଦ ଦେବା ଲକ୍ଷ୍ୟରେ ଏ ପଦକ୍ଷେପ ନିଆଯାଇଛି. ଏହି ଦଳଗୁଡ଼ିକର କାର୍ଯ୍ୟାଳୟ ଦେଶର କୌଣସି ସ୍ଥାନରେ ଖୋଲିପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି. ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଏକ୍ସିୟମ୍ 4 ମିଶନ ସଫଳତାର ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସଂଯୁକ୍ତ ହୋଇପାରିଛି. ଏ ଅବସରରେ ମିଶନରେ ଅନ୍ତର୍ଭୁକ୍ତ ଥିବା ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଡକ୍ଟର ସିଂ ଅଭିନନ୍ଦନ ଜଣାଇଛନ୍ତି. ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦ୍ୱାରଦଶରେ ଶ୍ରୀ ଶୁକ୍ଳା ପହଞ୍ଚିଛନ୍ତି. ସେହି କେନ୍ଦ୍ରରେ ସେ 14 ଦିନ ଅନ୍ୟ 3 ଜଣ ମହାକାଶଚାରୀଙ୍କ ସହ ଅବସ୍ଥାନ କରିବେ. ମିଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଡକ୍ଟର ସିଂ କହିଛନ୍ତି ଏ ଅଭିଯାନ ଜୀବବିଜ୍ଞାନ ସହିତ ଜଡ଼ିତ. ବିଶ୍ୱର ଭବିଷ୍ୟତ ମହାକାଶ ଗବେଷଣା କ୍ଷେତ୍ରରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ଡକ୍ଟର ସିଂ କହିଛନ୍ତି.
କାଲ ପ୍ରଧାନମନ୍ତ୍ରୀ ଜୀ ନେ ଭି କହା କେ ପହଲି ମର୍ତବା ଏସା ହୋ ରହା କେ କୋଇ ଭାରତୀୟ ମୂଲ କା ଅନ୍ତରିକ୍ଷ ଯାତ୍ରୀ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ପର ଗଏ ହେଁ ତୋ ଭାରତ କେ ଲିଏ ଗର୍ବ କି ବାତ ତୋ ହିଁ ହେ ଓ ସାଥ ହି ସାଥ ମୁଝେ ଲଗତା ହେ କି ଏ ଅବସର ହେ ଆଭାର ପ୍ରକଟ କରନେ କା ଭି ଦେଶ କେ ରାଜନୈତିକ ନେତୃତ୍ୱ କା ପ୍ରଧାନମନ୍ତ୍ରୀ ମୋଦି ଜୀ କା କି ଜିସ୍ ପ୍ରକାର କା ଏକ ଅନୁକୂଳତା କାମକାଜ କେ ବାତାବରଣ ମେ ଆଇ ଉସକେ କାରଣ ୟେ ସମ୍ଭବ ହୋ ପାୟା କ୍ୟୁଁକି ୟହି ପ୍ରତିଭା ୟହି ଯୋଗ୍ୟତା ୟହି କାବିଲିୟତ ୟହି ମେହନତ କରନେ କା ମାଦା ୟହି ଆଁଖୋଁ ମେ ସିତାରେ ୟହି ଦିଲ ମେ ଅରମାନ ସାରା ଭାଇ କେ ଜମାନେ ସେ ଥେ ଲେକିନ ଜୋ ନୀତି ନିର୍ଦ୍ଧାରକୋ କେ ସ୍ତର ସେ ଜିସ୍ ପ୍ରକାର କା ସହଯୋଗ ଓ ଅନୁକୂଳତା ଅପେକ୍ଷିତ ହୋତୀ ଥି ଶାୟଦ ଉସକା କହିଁ ନା କହିଁ ଅଭାବ ଥା ଓ ସନ 2014 କେ ବାଦ ମୋଦି ଜୀ କେ ଆନେ କେ ବାଦ ଉସକି ପୂର୍ତ୍ତି ହୁଈ।
ଦୁଇଚକିଆ ଯାନ ଉପରେ ଟୋଲ୍ ଟିକସ ଲାଗୁ କରିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ଏପରି କୌଣସି ନିଷ୍ପତ୍ତି ସରକାରଙ୍କ ପ୍ରସ୍ତାବରେ ଆସିନାହିଁ। ଦୁଇଚକିଆ ଯାନ ପାଇଁ ଟୋଲ୍ ଉପରେ ସମ୍ପୂର୍ଣ୍ଣ ଛାଡ଼ ଜାରି ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି କିଛି ଗଣମାଧ୍ୟମ ସଂସ୍ଥା ଏପରି ଭ୍ରମାତ୍ମକ ଖବର ପ୍ରସାର କରିବାକୁ ନେଇ ସେ ନିନ୍ଦା କରିଛନ୍ତି। କୌଣସି ସତ୍ୟତା ନ ଜାଣି ଏପରି ଭୁଲ ଖବର ପ୍ରସାର କରି ଦେଶରେ ଅସ୍ଥିରତା ସୃଷ୍ଟି କରିବା ଉତ୍ତମ ସାମ୍ବାଦିକତାର ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରକାର ବ୍ୟାଙ୍କିଂ ପର୍ସନାଲ ମନୋନୟନ ପ୍ରତିଷ୍ଠାନ ଆଇବିପିଏସ୍ ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରାର୍ଥୀମାନଙ୍କ ବିବରଣୀ ଯାଞ୍ଚ ପାଇଁ ଆଧାର ପ୍ରମାଣୀକରଣ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଆଇବିପିଏସ୍ ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀଙ୍କ ପରିଚୟ ଯାଞ୍ଚ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରିଛନ୍ତି। ଏ ପଦକ୍ଷେପ ଫଳରେ ପରୀକ୍ଷା ସମୟରେ ହେଉଥିବା ବିଭିନ୍ନ ଅନିୟମିତତାକୁ ରୋକାଯାଇପାରିବ ବୋଲି ସରକାର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ପଥ ଭକ୍ତ ପ୍ରସ୍ତୁତ। ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ରିପୋର୍ଟ।
ପରମ୍ପରା ଅନୁଯାୟୀ 15 ଦିନର ଅଣସର ପରେ ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ କରି ଆଜି ଶ୍ରଦ୍ଧାଳୁମାନେ ଭାବବିହୋଳ ହୋଇପଡ଼ିଛନ୍ତି। ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବା ସହ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହେବାରେ ଲାଗିଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରମୁହାଁ ହୋଇଛନ୍ତି। ରଥାରୂଢ଼ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡିରୁ ରଥଟଣା ପର୍ଯ୍ୟନ୍ତ ଆସନ୍ତାକାଲି ପାଇଁ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ସକାଳ 6ଟାରେ ମଙ୍ଗଳା ଆଳତି, 6:30ରେ ତଡ଼ପ ଲାଗେ, 7:30ରେ ଦ୍ୱାରପାଳ ପୂଜା, 9ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବା ପରେ 9:30ରୁ ଠାକୁରଙ୍କର ଗୋଟି ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ 12:30 ସୁଦ୍ଧା ପହଣ୍ଡି ଶେଷ କରାଯାଇ ଗୋଟାଏ ମଧ୍ୟରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ବିଜେ କରିବେ। ଅପରାହ୍ନ 2:30ରୁ 3:30 ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ନ 4:00ରେ ଚାରମାଳ ଫିଟା, ଘୋଡ଼ା ଏବଂ ସାରଥି ଯୋଚା ଯାଇ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବ। ରଥଯାତ୍ରା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ 365ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ପ୍ରତ୍ୟେକ ଜିଲ୍ଲାରୁ ପୁରୀକୁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ସହିତ 200 ଅଟୋରିକ୍ସା ଶ୍ରଦ୍ଧାଳୁଙ୍କୁ ମାଗଣା ସେବା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 387 ଜଣ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ଙ୍କୁ ନିୟୋଜିତ କରାଯାଇଛି। ଚଳିତ ବର୍ଷ ପୁଲିସ ବ୍ୟବସ୍ଥାକୁ 8 ଭାଗରେ ବିଭକ୍ତ କରାଯାଇଛି। 21 ଆଇପିଏସ୍, 1200 ଅଫିସରଙ୍କ ସମେତ 205 ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଏହାସହ ପୁରୀ ସହରକୁ 275 ଏଆଇ କ୍ୟାମେରା ନଜରରେ ରଖାଯାଇଛି। ରଥଯାତ୍ରା ପାଇଁ ସଂସ୍କୃତି ଏବଂ ଆଧ୍ୟାତ୍ମିକ ସମ୍ପନ୍ନ ସହର ପୁରୀ ଘଣ୍ଟ ଘଣ୍ଟା ଖୋଳ ତାଳ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ୱାଲିୟର ବେଙ୍ଗାଲୁରୁ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ଟି ପ୍ରତ୍ୟେକ ଶୁକ୍ରବାର ଗ୍ୱାଲିୟରରୁ ଏବଂ ରବିବାର ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରିବ। ଏହି ନିୟମିତ ସେବା ବେଙ୍ଗାଲୁରୁରୁ ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଗ୍ୱାଲିୟରରୁ ଏହା ଆସନ୍ତା 4 ଜୁଲାଇରୁ ଆରମ୍ଭ ହେବ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଟ୍ରେନ୍ର ଶୁଭାରମ୍ଭ ହେବା ଫଳରେ ଗ୍ୱାଲିୟର, ଗୁନା ଏବଂ ଭୋପାଳର ଯାତ୍ରୀମାନେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ରେଳ ସଂଯୋଗୀକରଣର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି 10 ବର୍ଷ ପୂର୍ବେ ମଧ୍ୟପ୍ରଦେଶର ରେଳ ବଜେଟ୍ 632 କୋଟି ଟଙ୍କା ଥିଲା, ଯାହା ଏବେ 14745 କୋଟି ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏସୀୟ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନାର ନିଷ୍କର୍ଷ ମିଳିନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା। ସର୍ତ୍ତାବଳୀ ପୂରଣ କରିନଥିବା 345 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେବା ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ। ଭବିଷ୍ୟତ ମହାକାଶ ଗବେଷଣା କ୍ଷେତ୍ରରେ ଏକ୍ସିୟମ୍ ଫୋର୍ ମିଶନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିବ କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ଗ୍ୱାଲିୟର ବେଙ୍ଗାଲୁରୁ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।